ଓମ୍ ଶାନ୍ତି। ବାର ଜାନୁଆରୀ 2026 ମସିହାର ମଧୁର ମହାବାକ୍ୟ। ମିଠେ ବଚ୍ଚେ, ତୁମକୁ ପବିତ୍ର ଦୁନିଆକୁ ଯିବାକୁ ହେଲେ କାମ ମହାସତ୍ର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। କାମ ଜିତ ଜଗତ ଜିତ ହେବାକୁ ପଡିବ। ପ୍ରଶ୍ନ, ପ୍ରତ୍ୟେକ ସନ୍ତାନ ନିଜର କାର୍ଯ୍ୟକଳାପ ଦ୍ୱାରା କେଉଁ ସାକ୍ଷାତକାର ସମସ୍ତଙ୍କୁ କରାଇ ପାରିବେ? ଉତ୍ତର, ମୁଁ ହଂସ ନା ବଗ, ଏହା ପ୍ରତ୍ୟେକ ନିଜର କାର୍ଯ୍ୟକଳାପ ଦ୍ୱାରା ସମସ୍ତଙ୍କୁ ସାକ୍ଷାତକାର କରାଇ ପାରିବେ। କାରଣ ହଂସ କେବେ କାହାକୁ ଦୁଃଖ ଦିଏ ନାହିଁ, ବଗମାନେ ହିଁ ଦୁଃଖ ଦେଇଥାନ୍ତି, କାରଣ ସେମାନେ ବିକାରୀ ଅଟନ୍ତି। ତୁମେ ପିଲାମାନେ ଏବେ ବଗରୁ ହଂସ ହୋଇଛ। ତୁମ ଭଳି ପାରସ ବୁଦ୍ଧି ହେଉଥିବା ସନ୍ତାନ ମାନଙ୍କର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ପାରସ ବୁଦ୍ଧି କରିବା। ଓମ୍ ଶାନ୍ତି। ଯେତେବେଳେ ଓମ୍ ଶାନ୍ତି କୁହାଯାଏ, ସେତେବେଳେ ନିଜର ସ୍ୱଧର୍ମ ମନେ ପଡ଼ିଥାଏ, ଘର ମଧ୍ୟ ମନେ ପଡ଼ିଥାଏ, କିନ୍ତୁ ଘରେ ତ ବସିଯିବାର ନାହିଁ। ଯେହେତୁ ତୁମେମାନେ ବାବାଙ୍କର ସନ୍ତାନ, ତେଣୁ ନିଜର ସ୍ୱର୍ଗ ଦୁନିଆକୁ ମଧ୍ୟ ନିଶ୍ଚିତ ମନେ ପକାଇବାକୁ ପଡ଼ିବ। ତେଣୁ ଓମ୍ ଶାନ୍ତି କହିବା ଦ୍ୱାରା ସାରା ଜ୍ଞାନ ବୁଦ୍ଧିରେ ଆସିଯାଉଛି। ମୁଁ ଆତ୍ମା ଶାନ୍ତ ସ୍ୱରୂପ ଶାନ୍ତିର ସାଗର ବାବାଙ୍କର ସନ୍ତାନ। ଯେଉଁ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ସେହି ବାବା ହିଁ ଆମକୁ ପବିତ୍ର ଶାନ୍ତ ସ୍ୱରୂପ କରୁଛନ୍ତି। ତେଣୁ ମୁଖ୍ୟ କଥା ହେଉଛି ପବିତ୍ରତା। ଏହି ଦୁନିଆ ହିଁ ପବିତ୍ର ଏବଂ ଅପବିତ୍ର ହେଉଛି। ପବିତ୍ର ଦୁନିଆରେ କେହି ଜଣେ ହେଲେ ବି ବିକାରୀ ନୁହନ୍ତି। ଅପବିତ୍ର ଦୁନିଆରେ ପାଞ୍ଚ ବିକାର ଥାଏ, ସେଥିପାଇଁ ତାକୁ ବିକାରୀ ଦୁନିଆ କୁହାଯାଏ। ନୂଆ ଦୁନିଆ ହେଉଛି ନିର୍ବିକାରୀ ଦୁନିଆ। ନିର୍ବିକାରୀ ଦୁନିଆରୁ ସିଢ଼ିରେ ତଳକୁ ଖସି ଖସି ପୁଣି ବିକାରୀ ଦୁନିଆକୁ ଆସୁଛନ୍ତି। ତାହା ହେଉଛି ପାବନ ଦୁନିଆ, ଏହା ପତିତ ଦୁନିଆ, ତାହା ହେଉଛି ଦିନ ଅର୍ଥାତ୍ ସୁଖ, ଏହା ହେଉଛି ରାତି ଅର୍ଥାତ୍ ବାଟବଣା ହେବାର ସମୟ। ଏମିତି ତ ରାତିରେ କେହି ବାଟବଣା ହୋଇନଥାନ୍ତି, କିନ୍ତୁ ଭକ୍ତି ମାର୍ଗକୁ ବାଟବଣା ହେବା କୁହାଯାଉଛି। ତୁମେମାନେ ଏଠାକୁ ସଦ୍ଗତି ପାଇବା ପାଇଁ ଆସିଛ। ତୁମ ଆତ୍ମାରେ ଅନେକ ଜନ୍ମର ପାପ ସବୁ ଥିଲା, ପାଞ୍ଚ ବିକାର ଥିଲା। ଏଥିରେ ମୁଖ୍ୟ ହେଉଛି କାମ ବିକାର, ଯାହା ଦ୍ୱାରା ହିଁ ମନୁଷ୍ୟ ପାପ ଆତ୍ମା ହେଉଛି। ଏ କଥା ତ ପ୍ରତ୍ୟେକ ଜାଣିଛନ୍ତି ଯେ ଆମେମାନେ ହିଁ ପତିତ ଆତ୍ମା ଏବଂ ପାପ ଆତ୍ମା ମଧ୍ୟ ଅଟୁ। ଏକମାତ୍ର କାମ ବିକାର କାରଣରୁ ହିଁ ଆତ୍ମାର ସବୁ କ୍ୱାଲିଫିକେସନ ଅର୍ଥାତ୍ ଯୋଗ୍ୟତା ବିଗିଡ଼ି ଯାଇଛି। ସେଥିପାଇଁ ବାବା କହୁଛନ୍ତି, କାମ ବିକାରକୁ ଜିତିବା ଦ୍ୱାରା ତୁମେ ଜଗତ ଜିତ ଅର୍ଥାତ୍ ନୂଆ ବିଶ୍ୱର ମାଲିକ ହେବ। ତେଣୁ ମନ ଭିତରେ ସେତିକି ଖୁସି ରହିବା ଉଚିତ। ମନୁଷ୍ୟ ପତିତ ହେବା କାରଣରୁ କିଛି ବି ବୁଝି ପାରୁନାହାନ୍ତି। ତେଣୁ ବାବା ବୁଝାଉଛନ୍ତି, ତୁମ ଭିତରେ କୌଣସି ବି ବିକାର ରହିବା ଉଚିତ ନୁହେଁ। ମୁଖ୍ୟ ହେଉଛି କାମ ବିକାର, ସେଥିପାଇଁ କେତେ ସବୁ ବିଶୃଙ୍ଖଳା ହେଉଛି, ଘରେ ଘରେ କେତେ ଅଶାନ୍ତି, କେତେ ହାହାକାର ହୋଇଯାଉଛି। ଏହି ସମୟରେ ଦୁନିଆରେ ହାହାକାର କାହିଁକି ହେଉଛି? କାହିଁକି ନା ପାପ ଆତ୍ମା ମାନେ ହିଁ ଅଛନ୍ତି। ବିକାର କାରଣରୁ ଏମାନଙ୍କୁ ଅସୁର କୁହାଯାଉଛି। ଏବେ ତ ତୁମେମାନେ ଜାଣୁଛ ଯେ ଏହି ସମୟରେ ଦୁନିଆରେ ସବୁ କିଛି ମୂଲ୍ୟହୀନ ଅଟେ। ଏହି ଦୁନିଆ ରୂପକ ପାଳ ଗଦାରେ ନିଶ୍ଚୟ ନିଆଁ ଲାଗିବ। ଯାହା କିଛି ଏହି ଆଖିରେ ଦେଖୁଛ, ସବୁଥିରେ ନିଆଁ ଲାଗିଯିବ। ଆତ୍ମାରେ କେବେ ବି ନିଆଁ ଲାଗେ ନାହିଁ। ଆତ୍ମା ସର୍ବଦା ସୁରକ୍ଷିତ ରହିଥାଏ, ସର୍ବଦା ବଞ୍ଚି ରହିଥାଏ। ଆତ୍ମାର କେବେ କେହି ବୀମା କରନ୍ତି କି? ଶରୀରର ବୀମା କରାଯାଏ, ଆତ୍ମା ଅବିନାଶୀ ଅଟେ। ପିଲାମାନଙ୍କୁ ତ ବୁଝାଯାଇଛି ଯେ ଏହା ଏକ ଖେଳ ଅଟେ। ଆତ୍ମାମାନେ ତ ଉପରେ ହିଁ ରହିଥାନ୍ତି, ଯାହାକି ପାଞ୍ଚ ତତ୍ତ୍ୱ ଠାରୁ ବିଲକୁଲ ଅଲଗା ସ୍ଥାନ ଅଟେ। ପାଞ୍ଚ ତତ୍ତ୍ୱରେ ହିଁ ସାରା ଦୁନିଆର ସାମଗ୍ରୀ ତିଆରି ହୋଇଛି। ଆତ୍ମା ତ କେବେ ତିଆରି ହୁଏ ନାହିଁ। ଆତ୍ମା ସର୍ବଦା ବିଦ୍ୟମାନ ରହିଥାଏ। କେବଳ ପୁଣ୍ୟ ଆତ୍ମା ଏବଂ ପାପ ଆତ୍ମା ହେଉଛି। ତେବେ ଆତ୍ମାକୁ ପୁଣ୍ୟ ଆତ୍ମା, ପାପ ଆତ୍ମା କୁହାଯାଏ। ପାଞ୍ଚ ବିକାର ଦ୍ୱାରା ଆତ୍ମା କେତେ ମ୍ଳେଚ୍ଛ ହୋଇଯାଉଛି। ଏବେ ବାବା ପାପରୁ ମୁକ୍ତ କରିବା ପାଇଁ ଆସିଛନ୍ତି। ବିକାର ଗୁଡିକ ହିଁ ସମସ୍ତଙ୍କର ଚରିତ୍ର ବିଗାଡ଼ି ଦେଇଛି। ତେବେ ଚରିତ୍ର କାହାକୁ କୁହାଯାଉଛି, ଏକଥା ମଧ୍ୟ ବୁଝିନାହାନ୍ତି। ଏହା ହେଉଛି ସର୍ବୋଚ୍ଚ ରୁହାନି ଗଭର୍ଣ୍ଣମେଣ୍ଟ, ଅର୍ଥାତ୍ ଆଧ୍ୟାତ୍ମିକ ସରକାର। ତୁମକୁ ପାଣ୍ଡବ ଗଭର୍ଣ୍ଣମେଣ୍ଟ ନ କହି ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ ମଧ୍ୟ କୁହାଯାଇପାରିବ। ତୁମେମାନେ ଜାଣିଛ ଯେ ଆମେ ହେଲୁ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ। ତେବେ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ କଣ କାର୍ଯ୍ୟ କରୁଛି? ଆତ୍ମାମାନଙ୍କୁ ପବିତ୍ର କରି ଦେବତା କରୁଛି। ନଚେତ୍ ଦେବତା କେଉଁଠାରୁ ଆସିବେ, ଏକଥା କେହି ବି ଜାଣିନାହାନ୍ତି। ଏମିତି ତ ଦେବତାମାନେ ମଧ୍ୟ ମନୁଷ୍ୟ, କିନ୍ତୁ ସେମାନେ ଦେବତା କିପରି ହେଲେ? କିଏ ତାଙ୍କୁ ଦେବତା କରିଲା? ଦେବତାମାନେ ତ ସ୍ୱର୍ଗରେ ଥାନ୍ତି, ତେବେ ତାଙ୍କୁ ସ୍ୱର୍ଗବାସୀ କିଏ କରିଲା? ସ୍ୱର୍ଗବାସୀ ପୁଣି ତ ନିଶ୍ଚିତ ଭାବରେ ନରକବାସୀ ହେବେ, ପୁଣି ସ୍ୱର୍ଗବାସୀ ହେବେ। ଏକଥା ତ ତୁମେମାନେ ମଧ୍ୟ ଜାଣିନଥିଲ, ତେବେ ଅନ୍ୟମାନେ ପୁଣି କିପରି ଜାଣିବେ? ଏବେ ତୁମେମାନେ ଜାଣୁଛ ଯେ ଡ୍ରାମା ପୂର୍ବ ନିର୍ମିତ ଅଟେ ଏବଂ ସେଥିରେ ଏତେ ସବୁ ଅଭିନେତା ଅଛନ୍ତି। ଏହିସବୁ କଥା ତ ବୁଦ୍ଧିରେ ରହିବା ଦରକାର ନା? ପାଠପଢ଼ା ତ ବୁଦ୍ଧିରେ ରହିବା ଉଚିତ ନା? ତା ସହିତ ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡ଼ିବ। ପତିତ ହେବା ତ ବହୁତ ଖରାପ କଥା। ତେବେ ଆତ୍ମା ହିଁ ପତିତ ହେଉଛି, ପରସ୍ପର ମଧ୍ୟରେ ବିକାରରେ ଯାଇ ପତିତ ହେଉଛନ୍ତି। ପତିତଙ୍କୁ ପାବନ କରିବା ହିଁ ତ ତୁମମାନଙ୍କର ଧନ୍ଦା ଅଟେ। କାରଣ ପାବନ ହେଲେ ଯାଇ ତ ପାବନ ଦୁନିଆକୁ ଯିବେ ନା? ଏହିସବୁ କଥା ଆତ୍ମା ହିଁ ଜାଣୁଛି। ଆତ୍ମା ନଥିଲେ ଶରୀର ମଧ୍ୟ ରହିପାରିବ ନାହିଁ, କୌଣସି ଜବାବ ମିଳିବ ନାହିଁ। ଆତ୍ମା ଜାଣିଛି ଯେ ଆମେ ପ୍ରକୃତରେ ପାବନ ଦୁନିଆର ନିବାସୀ ଅଟୁ। ଏବେ ବାବା ଆସି ବୁଝାଉଛନ୍ତି ଯେ ତୁମେମାନେ ବୁଦ୍ଧିହୀନ ହୋଇଯାଇଥିଲ, ସେଥିପାଇଁ ହିଁ ଅତୀତ ଦୁନିଆରେ ରହିବାର ଯୋଗ୍ୟ ହୋଇଯାଇଛ। ଏବେ ପବିତ୍ର ନ ହେବା ପର୍ଯ୍ୟନ୍ତ ସ୍ୱର୍ଗର ଯୋଗ୍ୟ ହୋଇପାରିବ ନାହିଁ। ସ୍ୱର୍ଗର ତୁଳନା ମଧ୍ୟ ସଙ୍ଗମ ଯୁଗରେ ହିଁ କରାଯାଉଛି। ସେଠାରେ କଣ କୌଣସି ତୁଳନା କରାଯିବ କି? ଏହି ସଙ୍ଗମ ଯୁଗରେ ହିଁ ତୁମକୁ ସାରା ଜ୍ଞାନ ମିଳୁଛି, ପବିତ୍ର ହେବାର ଜ୍ଞାନ ରୂପକ ହତିଆର ମିଳୁଛି। କେବଳ ଜଣକୁ ହିଁ କୁହାଯାଉଛି ପତିତ ପାବନ ବାବା, ଆମକୁ ଏହିଭଳି ପବିତ୍ର କର। ଏମାନେ ସ୍ୱର୍ଗର ମାଲିକ ଅଟନ୍ତି ନା? ତୁମେମାନେ ଜାଣିଛ ଯେ ଆମେ ହିଁ ସ୍ୱର୍ଗର ମାଲିକ ଥିଲୁ, ପୁଣି 84 ଜନ୍ମ ନେଇ ପତିତ ହୋଇଯାଇଛ। ଶ୍ୟାମ ଏବଂ ସୁନ୍ଦର ଏହାଙ୍କର ନାମ ମଧ୍ୟ ଏହିପରି ରଖିଛନ୍ତି। ଶ୍ରୀକୃଷ୍ଣଙ୍କ ଚିତ୍ରକୁ ଶ୍ୟାମଳ କରିଦେଇଛନ୍ତି, କିନ୍ତୁ ଅର୍ଥକୁ ଜାଣିନାହାନ୍ତି। ଶ୍ରୀକୃଷ୍ଣଙ୍କ ବିଷୟରେ ତୁମମାନଙ୍କୁ କେତେ ସ୍ପଷ୍ଟ ଭାବରେ ବୁଝାଯାଉଛି। ଏଥିରେ ସେମାନେ ଦୁଇଟି ଦୁନିଆ କରିଦେଇଛନ୍ତି, ବାସ୍ତବରେ ଦୁନିଆ ଦୁଇଟି ନୁହେଁ, ଦୁନିଆ ତ ଗୋଟିଏ, କିନ୍ତୁ ତାହା ନୂଆ ଏବଂ ପୁରୁଣା ହେଉଛି। ଯେମିତି ପ୍ରଥମେ ଛୋଟ ପିଲାଟି ନୂଆ ଥାଏ, ପରେ ବଡ଼ ହେଲେ ବୁଢ଼ା ହୋଇଯାଏ। ତେ ତୁମେମାନେ ଏହିସବୁ କଥାକୁ ବୁଝାଇବା ପାଇଁ କେତେ ମେହନତ କରୁଛ, ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛ ନା? ଲକ୍ଷ୍ମୀ ନାରାୟଣ ତ ଏହି ଜ୍ଞାନକୁ ବୁଝିଛନ୍ତି ନା, ବୁଝିବା ଦ୍ଵାରା ହିଁ କେତେ ମିଠା ହୋଇଯାଇଛନ୍ତି। ତେବେ ତାଙ୍କୁ ଏକଥା କିଏ ବୁଝାଇଛନ୍ତି? ସ୍ୱୟଂ ଭଗବାନ। ଏଠାରେ ଯୁଦ୍ଧ ଆଦିର କୌଣସି କଥା ହିଁ ନାହିଁ। ଭଗବାନ କେତେ ବୁଦ୍ଧିମାନ, କେତେ ଜ୍ଞାନବାନ ଏବଂ କେତେ ପବିତ୍ର ଅଟନ୍ତି। ଶିବଙ୍କ ଚିତ୍ର ବା ମୂର୍ତ୍ତି ଆଗରେ ସବୁ ମନୁଷ୍ୟ ଯାଇ ନତମସ୍ତକ ହେଉଛନ୍ତି, କିନ୍ତୁ ସେ କିଏ କଣ କରୁଛନ୍ତି ଏ କଥା କେହି ବି ଜାଣିନାହାନ୍ତି। ଶିବ କାଶୀ ବିଶ୍ୱନାଥ ଗଙ୍ଗା କେବଳ କହି ଚାଲିଛନ୍ତି, ଅର୍ଥ ଟିକିଏ ହେଲେ ବୁଝନ୍ତି ନାହିଁ। ଯଦି ତୁମେ ବୁଝାଇବ ତେବେ କହିବେ, ତୁମେ ଆମକୁ କଣ ବୁଝାଇବ? ଆମେ ତ ବେଦଶାସ୍ତ୍ର ଆଦି ସବୁ ପଢିଛୁ, କିନ୍ତୁ ରାମ ରାଜ୍ୟ କାହାକୁ କୁହାଯାଏ ଏ କଥା କେହି ଜାଣିନାହାନ୍ତି। ରାମ ରାଜ୍ୟ ସତ୍ୟଯୁଗ ନୂଆ ଦୁନିଆକୁ ହିଁ କୁହାଯାଉଛି। ତୁମ ଭିତରେ ବି କ୍ରମାନ୍ୱୟରେ ଅଛନ୍ତି, ଯେଉଁମାନଙ୍କ ବୁଦ୍ଧିରେ ଧାରଣା ହେଉଛି ଅନେକ ସନ୍ତାନ ତ ଭୁଲି ବି ଯାଉଛନ୍ତି, କାହିଁକି ନା ବିଲକୁଲ ପଥର ବୁଦ୍ଧି ହୋଇଯାଇଛନ୍ତି। ତେଣୁ ବର୍ତ୍ତମାନ ଯେଉଁମାନେ ପାରସ ବୁଦ୍ଧି ହୋଇଛନ୍ତି, ସେମାନଙ୍କର କାମ ହେଲା ଅନ୍ୟମାନଙ୍କୁ ପାରସ ବୁଦ୍ଧି କରିବା। ପାରସ ବୁଦ୍ଧି ଆତ୍ମାଙ୍କର କାର୍ଯ୍ୟକଳାପ ତ ପୂର୍ବ ଭଳି ହିଁ ରହିବ, କାହିଁକି ନା ହଂସ ଏବଂ ବଗ ହୋଇଗଲେ ନା। ହଂସ ଅର୍ଥାତ୍ ପବିତ୍ର ଆତ୍ମା କେବେ କାହାକୁ ଦୁଃଖ ଦେଇନଥାନ୍ତି, ବଗ ଅର୍ଥାତ୍ ପତିତ ଆତ୍ମା ହିଁ ଦୁଃଖ ଦେଇଥାନ୍ତି। କେତେକଙ୍କର ଚାଲି ଚଳନ ତ ପୁରାପୁରି ବଗମାନଙ୍କ ଭଳି ହିଁ ହୋଇଥାଏ, ସେମାନଙ୍କ ଭିତରେ ସବୁ ବିକାର ରହିଥାଏ। ଏଠାକୁ ମଧ୍ୟ ଏହିପରି ବହୁତ ବିକାରୀ ମନୁଷ୍ୟ ଆସିଯାଉଛନ୍ତି, ଯାହାଙ୍କୁ ଅସୁର କୁହାଯାଉଛି, ଚିହ୍ନି ହେଉନାହିଁ। ବହୁତ ସେଣ୍ଟରକୁ ମଧ୍ୟ ବିକାରୀ ଲୋକମାନେ ଆସୁଛନ୍ତି, ବାହାନା କରୁଛନ୍ତି, ମୁଁ ବ୍ରାହ୍ମଣ ଅର୍ଥାତ୍ ବିକେ ଅଟେ, କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହାକୁ ମିଛ ଦୁନିଆ କୁହାଯାଉଛି ନା। ନୂଆ ଦୁନିଆ ତ ସତ୍ୟର ଦୁନିଆ ଅଟେ। ବର୍ତ୍ତମାନ ହେଉଛି ସଙ୍ଗମ, ଉଭୟଙ୍କ ଭିତରେ କେତେ ଫରକ ରହୁଛି। ଯେଉଁମାନେ ମିଛ କଥା କହି ମିଛ କାମ କରୁଛନ୍ତି, ସେମାନେ ହାର୍ଡ ଗ୍ରେଡ୍ ହେଉଛନ୍ତି, ଫାଷ୍ଟ ଗ୍ରେଡ୍ ସେକେଣ୍ଡ ଗ୍ରେଡ୍ ତ ରହିଛି ନା। ବାବା କହୁଛନ୍ତି ପବିତ୍ରତାର ମଧ୍ୟ ପୁରା ପୁରା ପ୍ରମାଣ ଦେବାକୁ ହେବ। କେହି କେହି କହୁଛନ୍ତି ଏମାନେ ସ୍ତ୍ରୀ ପୁରୁଷ ଦୁଇ ଜଣ ଯାକ ଏକାଠି ରହି ପବିତ୍ର ରହୁଛନ୍ତି, ଏହା ତ ଅସମ୍ଭବ କଥା। ତେଣୁ ପିଲାମାନଙ୍କୁ ବୁଝାଇବା ଦରକାର, ଯୁଗବଳ ନଥିବା କାରଣରୁ ଏତେ ସହଜ କଥା ମଧ୍ୟ ଠିକ ଭାବରେ ବୁଝାଇ ପାରୁନାହାନ୍ତି। ସେମାନଙ୍କୁ ଏହି କଥା କହି ବୁଝାଉନାହାନ୍ତି ଯେ ଏଠାରେ ଆମକୁ ଭଗବାନ ପାଠ ପଢ଼ାଉଛନ୍ତି। ସେ କହୁଛନ୍ତି ତୁମେମାନେ ପବିତ୍ର ହେଲେ ଏକୋଇଶ ଜନ୍ମ ପର୍ଯ୍ୟନ୍ତ ସ୍ୱର୍ଗ ଦୁନିଆର ମାଲିକ ହେବ, କାରଣ ତାହା ହେଉଛି ପବିତ୍ର ଦୁନିଆ। ସେଠାରେ କେହି ପତିତ ଆତ୍ମା ନଥାନ୍ତି, ସେଠାରେ ତ ପାଞ୍ଚ ବିକାର ହିଁ ନାହିଁ, ତାହା ହେଉଛି ନିର୍ବିକାରୀ ଦୁନିଆ। ଏହା ବିକାରୀ ଦୁନିଆ ଆମକୁ ସତ୍ୟଯୁଗର ରାଜ୍ୟ ଅଧିକାର ମିଳୁଛି। ତେଣୁ ଆମେ ଏହି ଗୋଟିଏ ଜନ୍ମ ପାଇଁ କାହିଁକି ପବିତ୍ର ନ ହେବୁ? ଆମକୁ ତ ବହୁତ ବଡ଼ ଲଟେରୀ ମିଳୁଛି, ତେଣୁ ଖୁସି ହେଉଛୁ। ଦେବୀ ଦେବତାମାନେ ପବିତ୍ର ଅଟନ୍ତି ନା, ଅପବିତ୍ରରୁ ପବିତ୍ର ମଧ୍ୟ ପରମାତ୍ମା ପିତା ହିଁ କରାଇବେ ନା। ତେଣୁ କହିବା ଦରକାର ଯେ ଆମର ଏହିଭଳି ଟେମ୍ପଟେସନ ଅର୍ଥାତ୍ ଲୋଭ ରହିଛି। ବାବା ହିଁ ଆମକୁ ଏପରି କରାଉଛନ୍ତି। ବାବାଙ୍କ ବିନା ତ ନୂଆ ଦୁନିଆ କେହି ବି ସ୍ଥାପନା କରିପାରିବେ ନାହିଁ। ମନୁଷ୍ୟରୁ ଦେବତା କରିବା ପାଇଁ ହିଁ ଭଗବାନ ଆସୁଛନ୍ତି। ଯାହାଙ୍କର ରାତ୍ରିର ଗାୟନ ରହିଛି, ଏକଥା ମଧ୍ୟ ବୁଝାଯାଇଛି ଯେ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ, ଜ୍ଞାନ ଏବଂ ଭକ୍ତି ଅଧା ଅଧା ଅଟେ, ଭକ୍ତି ପରେ ପୁଣି ବୈରାଗ୍ୟ। ଏବେ ତ ଘରକୁ ଯିବାକୁ ହେବ, ତେଣୁ ଏହି ଶରୀର ରୂପୀ ବସ୍ତ୍ରକୁ ତ୍ୟାଗ କରିବାକୁ ହେବ। ଏହି ଛିଛି ଦୁନିଆରେ ତ ରହିବାର ନାହିଁ। 84 ଜନ୍ମର ଚକ୍ର ମଧ୍ୟ ଏବେ ପୁରା ହେଉଛି। ଏବେ ଆମକୁ ଭାୟା ଶାନ୍ତିଧାମ ସ୍ୱର୍ଗ ଦୁନିଆକୁ ଯିବାକୁ ହେବ। ପ୍ରଥମେ ପ୍ରଥମେ ଅଳ୍ପ ଅର୍ଥାତ୍ ଶିବ ବାବାଙ୍କ ଉପରେ ନିଶ୍ଚୟ କରାଇବାକୁ ହେବ। ଭୁଲିବା ଉଚିତ ନୁହେଁ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହି ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି। ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ବାବା ଅନେକ ଥର ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସିଛନ୍ତି। ନରକର ବିନାଶ ମଧ୍ୟ ହେବ। ନରକ ଦୁନିଆ କେତେ ବଡ଼, ସ୍ୱର୍ଗ ଦୁନିଆ କେତେ ଛୋଟ। ନୂଆ ଦୁନିଆରେ ଗୋଟିଏ ହିଁ ଧର୍ମ ରହିବ, ଏଠାରେ ତ ଅନେକ ଧର୍ମ ରହିଛି। ତେବେ ସେଇ ଗୋଟିଏ ଧର୍ମ କିଏ ସ୍ଥାପନ କରିଥିଲେ? ବ୍ରହ୍ମା ତ କରିନାହାନ୍ତି। ବ୍ରହ୍ମା ତ ନିଜେ ପତିତରୁ ପାବନ ହେଉଛନ୍ତି। ମୋ ପାଇଁ ତ ପତିତ ଏବଂ ପାବନ ହେବାର କଥା କୁହାଯିବ ନାହିଁ। ପବିତ୍ର ଥିବା ବେଳେ ଏହାଙ୍କର ନାମ ହିଁ ଲକ୍ଷ୍ମୀ ନାରାୟଣ ଅଟେ। ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତ୍ରିର ଗାୟନ ରହିଛି। ଏ ପ୍ରଜାପିତା ଅଟନ୍ତି ନା। ଶିବ ବାବାଙ୍କୁ ଅନାଦି ରଚୟିତା କୁହାଯାଉଛି। ଅନାଦି ଶବ୍ଦ ବାବାଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ବାବା ମଧ୍ୟ ଅନାଦି, ଆତ୍ମାମାନେ ମଧ୍ୟ ଅନାଦି ଏବଂ ଖେଳ ମଧ୍ୟ ଅନାଦି। ପୂର୍ବ ପ୍ରସ୍ତୁତ ଖେଳ ଅର୍ଥାତ୍ ରାମା ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତ ଏବଂ ଅବଧିର ଜ୍ଞାନ ମିଳୁଛି। ଏହି ଜ୍ଞାନ କିଏ ଦେଉଛନ୍ତି? ବାବା। ତୁମେମାନେ 21 ଜନ୍ମ ପାଇଁ ସନାଥ ହେଉଛ, ପୁଣି ରାବଣ ରାଜ୍ୟରେ ଅନାଥ ହୋଇଯାଉଛ। ସେହିଠାରେ ହିଁ ଚରିତ୍ର ବିଗିଡ଼ିଛି, କାରଣ ବିକାର ପ୍ରବେଶ କରୁଛି ନା। ବାକି ଦୁଇଟି ଦୁନିଆ ନାହିଁ। ମନୁଷ୍ୟ ଏପରି ମଧ୍ୟ ଭାବୁଛି ଯେ ନରକ ସ୍ୱର୍ଗ ସବୁ ଏକାଠି ଚାଲୁଛି। ଏବେ ତୁମମାନଙ୍କୁ କେତେ ସ୍ପଷ୍ଟ କରି ବୁଝାଯାଉଛି। ଏବେ ତୁମେମାନେ ଗୁପ୍ତରେ ଅଛ। ଶାସ୍ତ୍ରରେ ତ କଣ କଣ ସବୁ ଲେଖିଦେଇଛନ୍ତି, ଜ୍ଞାନ ରୂପକ ସୂତା କେତେ ଅଡୁଆ ହୋଇଯାଇଛି, ଯାହାକୁ ବାବାଙ୍କ ବିନା କେହି ସଜାଡ଼ି ପାରିବେ ନାହିଁ। ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି, କହୁଛନ୍ତି ଆମେ ଏବେ ମୂଲ୍ୟହୀନ ହୋଇଯାଇଛୁ, ଆପଣ ଆସି ଆମକୁ ପବିତ୍ର କରି ଆମର ଚରିତ୍ରକୁ ସୁଧାର। ଏବେ ତୁମର ଚରିତ୍ର କେତେ ସୁଧୁରି ଯାଉଛି, କାହା କାହାର ତ ସୁଧୁରିବା ବଦଳରେ ଆହୁରି ଅଧିକ ବିଗିଡ଼ି ଯାଉଛି। ଚାଲିଚଳଣରୁ ମଧ୍ୟ ଜଣାପଡ଼ିଥାଏ, ଆଜି ଯିଏ ମହାରଥୀ ହଂସ ବୁଲାଉଛନ୍ତି, କାଲି ବଗ ହୋଇଯାଉଛନ୍ତି। ଟିକିଏ ବି ଡେରି ଲାଗୁନାହିଁ। ମାୟା ମଧ୍ୟ ଗୁପ୍ତ ଅଟେ ନା। କ୍ରୋଧ କଣ ବାହାରକୁ ଦେଖାଯାଏ କି? କ୍ରୋଧରେ ଆସି ଭୋଁ ଭୋଁ କରିଥାନ୍ତି, ତେବେ ଯାଇ ବାହାରକୁ ଜଣାପଡ଼େ। ତାପରେ ଆଶ୍ଚର୍ଯ୍ୟ ଭାବରେ ସବୁ କିଛି ଶୁଣି ବୁଝି ଅନ୍ୟକୁ ଶୁଣାଇ ପୁଣି ବି ଛାଡ଼ି ଚାଲି ଯାଇଥାନ୍ତି। କେତେ ତଳକୁ ଖସି ଯାଉଛନ୍ତି, ଏକଦମ ପଥର ପାଲଟି ଯାଉଛନ୍ତି। ଇନ୍ଦ୍ରପ୍ରସ୍ଥର ମଧ୍ୟ କାହାଣୀ ରହିଛି ନା, ଜଣା ତ ପଡ଼ିଯିବ ନା। ଏହିଭଳି ଆତ୍ମା ପୁଣି ସଭାକୁ ଆସିବା ଉଚିତ ନୁହେଁ। ଅଳ୍ପ ବହୁତ ଜ୍ଞାନ ତ ଶୁଣିଛନ୍ତି, ସ୍ୱର୍ଗକୁ ଆସି ହିଁ ଯିବେ, କାରଣ ଜ୍ଞାନର ବିନା ବିନାଶ ହୋଇପାରିବ ନାହିଁ। ଏବେ ବାବା କହୁଛନ୍ତି ତୁମକୁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ହେବ, ଯଦି ବିକାରରେ ଗଲ ତେବେ ନିଜର ହିଁ ପଦ ଭ୍ରଷ୍ଟ କରିଦେବ। ପ୍ରଥମେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେବ, ପୁଣି ବୈଶ୍ୟ ଶୂଦ୍ରବଂଶୀ ହେବ। ତୁମେ ଏବେ ଜାଣୁଛ ଯେ ଏହି ଚକ୍ର କିପରି ଘୁରୁଛି। ସେମାନେ ତ କଳିଯୁଗର ଆୟୁଷକୁ ହିଁ 40,000 ବର୍ଷ କହିଦେଉଛନ୍ତି। ସିଡ଼ିରେ ତ ତଳକୁ ଖସିଯିବାକୁ ପଡିବ ନା। 40,000 ବର୍ଷ ହେଲେ ତ ଢେର ମନୁଷ୍ୟ ହୋଇଯିବେ। 5,000 ବର୍ଷରେ ତ ଏତେ ମନୁଷ୍ୟ ହୋଇଯାଇଛନ୍ତି ଯାହାକି ଖାଇବାକୁ ମିଳୁନାହିଁ। ତେବେ ଏତେ 1,000 ବର୍ଷରେ କେତେ ବୃଦ୍ଧି ହୋଇଯିବ। ତେଣୁ ବାବା ସମସ୍ତଙ୍କୁ ଆସି ଧୈର୍ଯ୍ୟ ଦେଉଛନ୍ତି। ପତିତ ମନୁଷ୍ୟମାନଙ୍କୁ ତ ଲଢ଼ିବାର ହିଁ ଅଛି, ସେମାନଙ୍କ ବୁଦ୍ଧି ତ ଏପଟକୁ ଆସିପାରିବ ନାହିଁ। ଏବେ ତୁମର ବୁଦ୍ଧି ଦେଖ କେତେ ବଦଳୁଛି। ତଥାପି ବି ମାୟା ନିଶ୍ଚିତ ଧୋକା ଦେବ। ଇଚ୍ଛା ମାତ୍ରମ ଅବିଦ୍ୟା ହେବାକୁ ପଡିବ। ଯଦି କୌଣସି ଇଚ୍ଛା ରଖିଲ ତେ ମାୟା ଧୋକା ଦେଇଦେବ। ଧୋକା ଖାଇ ଖାଇ କୌଡ଼ି ତୁଲ୍ୟ ହୋଇଯାଉଛନ୍ତି ନା। ଭଲ ଭଲ ମହାରଥୀ ମାନଙ୍କୁ ମଧ୍ୟ କୌଣସି ନା କୌଣସି ପ୍ରକାରରେ ମାୟା କେବେ କେବେ ଧୋକା ଦେଉଛି। ତେବେ ସିଏ ତ ବାବାଙ୍କ ହୃଦୟରେ ସ୍ଥାନ ପାଇପାରିବେ ନାହିଁ। ଯେପରି ଅଯୋଗ୍ୟ ସନ୍ତାନ ଲୌକିକ ମାତା ପିତାଙ୍କ ହୃଦୟରେ ସ୍ଥାନ ପାଇନଥାନ୍ତି, କେହି କେହି ପିଲା ତ ଏଭଳି ଥାନ୍ତି ଯିଏକି ନିଜର ବାପାକୁ ମଧ୍ୟ ହତ୍ୟା କରିଦେଇଥାନ୍ତି, ସାରା ପରିବାରକୁ ମଧ୍ୟ ହତ୍ୟା କରିଦିଅନ୍ତି। ସେମାନେ ହେଲେ ମହାନ ପାପାତ୍ମା। ତେବେ ଦେଖ ରାବଣ କଣ କରିଦେଉଛି। ଦୁନିଆ ତ ବହୁତ ଖରାପ ହୋଇଗଲାଣି, ତେଣୁ ଏଥିପ୍ରତି କେବେ ବି ଆକର୍ଷିତ ହେବା ଉଚିତ ନୁହେଁ। ପବିତ୍ର ହେବା ପାଇଁ ମଧ୍ୟ ବହୁତ ସାହସ ଦରକାର। ବିଶ୍ୱ ପରି ରାଜ୍ୟତ୍ୱ କରିବାର ପୁରସ୍କାର ନେବା ପାଇଁ ପବିତ୍ରତାର ହିଁ ମୁଖ୍ୟ ଆଧାର ଅଟେ। ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି, ଏଠାକୁ ଆସି ଆମକୁ ପବିତ୍ର କର। ଆଚ୍ଛା ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ମାୟାର ଧୋକାରୁ ରକ୍ଷା ପାଇବା ପାଇଁ ଇଚ୍ଛା ମାତ୍ରମ ଅବିଦ୍ୟା ହେବାକୁ ପଡିବ। ଏ ବିକାରୀ ଦୁନିଆ ସହିତ ମନ ଲଗାଇବାର ନାହିଁ। 2 ପବିତ୍ରତାର ମଧ୍ୟ ପୁରା ପୁରା ପ୍ରମାଣ ଦେବାକୁ ପଡିବ, କାରଣ ସବୁଠାରୁ ଉଚ୍ଚ ଚରିତ୍ର ହେଉଛି ପବିତ୍ରତା। ତେଣୁ ନିଜେ ନିଜକୁ ସୁଧାରିବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ। ବରଦାନ ଏକାଦର୍ଶୀ ସ୍ଥିତିରେ ସ୍ଥିତ ରହି ସର୍ବଦା ଅଚଳ ଏବଂ ସାକ୍ଷୀ ସ୍ଥିତିରେ ସ୍ଥିତ ରହୁଥିବା 1 ଭାଗ୍ୟବାନ ଭବ। ଏକାଦର୍ଶୀ ସ୍ଥିତିରେ ସ୍ଥିତ ହୋଇ ପ୍ରତ୍ୟେକ ସଂକଳ୍ପ କର ଏବଂ ପ୍ରତ୍ୟେକ କର୍ମ କର ଏବଂ ପ୍ରତ୍ୟେକ କଥାକୁ ଦେଖ। ଏହା କାହିଁକି ହେଲା, ଏହା କଣ ହେଲା, ଏଭଳି ପ୍ରଶ୍ନବାଚକ ଚିହ୍ନ ଲଗାଅ ନାହିଁ। ସର୍ବଦା ଫୁଲୁଷ୍ଟପର ବିନ୍ଦୁ ହିଁ ଲଗାଅ। ନଥିଙ୍ଗ ନ୍ୟୁ ଅର୍ଥାତ୍ କିଛି ବି ନୂଆ ନୁହେଁ। ପ୍ରତ୍ୟେକ ଆତ୍ମାର ପାଠକୁ ଭଲ ଭାବରେ ଜାଣି ତାପରେ ପାଠ କର। ଆତ୍ମାମାନଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସିବାରେ ନିଆରା ଏବଂ ପିଆରା ପଣିଆର ସମାନତା ରହିପାରିଲେ ସବୁ ହଲଚଲ ସମାପ୍ତ ହୋଇଯିବ। ଏହିପରି ସର୍ବଦା ଅଚଳ ଏବଂ ସାକ୍ଷୀ ହୋଇ ରହିବା ହିଁ 1 ଭାଗ୍ୟବାନ ଆତ୍ମାର ଲକ୍ଷଣ ସ୍ଲୋଗାନ। ଯଦି ସହନଶୀଳତାର ଗୁଣକୁ ଧାରଣ କରିନେବ ତେବେ କଠୋର ସଂସ୍କାର ମଧ୍ୟ ଶୀତଳ ହୋଇଯିବ। ଅବ୍ୟକ୍ତି ସାରା ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ତୁମମାନଙ୍କର ସ୍ଲୋଗାନ ହେଲା ମୁକ୍ତି ଏବଂ ଜୀବନ ମୁକ୍ତି ଆମର ଜନ୍ମସିଦ୍ଧ ଅଧିକାର। ପରମଧାମରେ ଏକଥା ଜାଣିପାରିବ ନାହିଁ ଯେ ମୁକ୍ତି କଣ ଏବଂ ଜୀବନ ମୁକ୍ତି କଣ। ଏହାର ଅନୁଭବ ଏହି ବ୍ରାହ୍ମଣ ଜୀବନରେ ଏବେ ହିଁ କରିବାକୁ ହେବ। ओम शांति।